ନମସ୍କାର, ଆମର ପଥପ୍ରଦର୍ଶିକା ଅନୁଷ୍ଠାନ ତରଫରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଆନ୍ତରିକ ପ୍ରୀତି ଶୁଭେଚ୍ଛା ଜ୍ଞାପନ କରୁଅଛୁ। ଏହି କାର୍ଯ୍ୟକ୍ରମ ନିୟମିତ ଶୁଣନ୍ତୁ ଓ ଆତ୍ମିକ ଆଶୀର୍ବାଦର ଅଧିକାରୀ ହୁଅନ୍ତୁ।
ପବିତ୍ର ବାଇବଲ କହେ, ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ। ଆପଣର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମ୍ଭର ପଥ ସବୁ ସରଳ କରିବେ। ଆସନ୍ତୁ ସେହି ପଥ ପ୍ରଦର୍ଶକଙ୍କର ସନ୍ଧାନ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতা বন্ধু, আজ এই শুভ অবসরের আমার ত্রাণকর্তা প্রভু যীশুখ্রীষ্ট বহুমূল্য নামে শুভেচ্ছা জনাই আজের এই পথ প্রদর্শিকা কার্যক্রমের অংশ হওয়া নিমন্তে স্বাগত করে। আপনা আপনার বহুমূল্য সময় দিয়ে আজের এই কার্যক্রম শুণবা নিমন্তে রেডিও পাখে অপেক্ষা করে বসি জাঁে আমি মধ্যে বিশেষ খুশি এবং আপনার নিকটে ধন্যবাদী। যা হোক, প্রভু যীশু বিষয় জাঁয়া নিমন্তে আপনার আগ্রহ দেখি আমি মধ্যে বিশেষ খুশি। বাস্তবের যে প্রভু যীশু বিষয় উদ্যোগী হুম, প্রভু মধ্যে সে বিষয় মনোযোগী হুম, প্রভু সে আশীর্বাদ করতে, সে আত্মিক জীবন বর্ধিষ্ণু করতে, আসে বাস্তবে প্রভুঙ্কর পরিচয় পাঁচ। তেমন আমার বিশ্বাস যে যে প্রভু যীশুঙ্কর আপনার বিশ্বাস করেছেন, যাঙ্কর বাক্য শুণবা নিমন্তে আপনার আগ্রহী অটান্তি, সে নিশ্চিত ভাবে আপনার সহিতরে কথা কহবে, আপনার সমস্ত সমস্যা সমাধান করবে, সে আপনার প্রার্থনা শুনে আপনার উত্তর প্রদান করবে। আসন্তু প্রভুঙ্কর বাক্য মধ্যকু যা পূর্ব সংক্ষেপে প্রার্থনা করা। প্রিয় পবিত্র প্রভু, তোমার পবিত্র নামর ধন্যবাদ করুছি সুন্দর সময় পাই। প্রভু, তোমার বাক্য মধ্য দিয়ে তুমি আমার সহিতরে কথা কুহ, তোমার উপস্থিতি আমার উপলব্ধি করা দিও, তুম বাক্য মধ্য দিয়ে প্রভু তুমি আমাকে শিক্ষা দিও, আমাকে প্রভু সংশোধিত কর, আমরি সেই অনন্ত জীবন পথে আমাকে কড়াই নিও। শয়তান সমস্ত মন্দ পরীক্ষা প্রলোভন উপরে এক বিজয়ী জীবন যাপন করা আমাকে শক্তি দিও। যে শ্রোতা বন্ধু মানে আজ এই কার্যক্রম শুণবা নিমন্তে সে বহুমূল্য সময় দিয়েছি, সে প্রভু তুমি বাহুল্য পরিমাণে আশীর্বাদ কর, আমার সহবর্তী রুহ, যীশু নামে মাগুছু, আমেন। আসন্তু বর্তমান আমি ঈশ্বরঙ্কর বাক্য মধ্যকু যা। আজ আমি যিশয় পুস্তক 58 পর্বটি অধ্যয়ন করা নিমন্তে যা। এই পর্বরে আমি লক্ষ্য করা পারিবা যে বাহিক ধর্মকর্ম ও আভ্যন্তরীণ দুষ্টতার মার্গ ঈশ্বরঙ্কর মহিমা ও অনুগ্রহরে বিলম্ব ঘটায়। এই পর্বটি আমমানকু এই যিশয় পুস্তক ভাববাণীর শেষ বিভাগ মধ্যকু কড়াই আনে। তাহা হচ্ছে সদাপ্রভুঙ্কর মহিমা, যাহাকি ক্লেশ ভোগ করিথিবা দাসঙ্ক মধ্য দেই আসে। আমমানে এই বিভাগরে রাজ্যর মহিমা আড়কু অগ্রসর হেউছু। আভ্যন্তরীণ দুষ্টতার মার্গ ও বাহ্য ধর্মকর্ম ঈশ্বরঙ্কর মহিমা ও অনুগ্রহরে বিলম্ব ঘটায়, ও অন্য যেকোনসি বিষয় পরি খ্রিস্টঙ্ক বিষয়ের প্রতিবন্ধকর কারণ হুয়ে। লোকমানে যে নিজকে অতি ধার্মিক বলে দেখাই হুম ও খ্রিস্ট বিশ্বাসী মণ্ডলীর সভ্য হয়ে থাকে, মাত্র তথাপি বিজাতীয় পরি সাপ দিকে, লোক যে ব্যবসায়ের অবিশ্বস্ত, সামাজিক জীবনরে অনৈতিক তথাপি ঈশ্বর অভিমত অনুযায়ী জীবনযাপন করা নিমন্তে সে নিজকে উত্তম বলে কহতি, প্রকৃতরে সে এপরি করা দ্বারা ঈশ্বর মহিমা ও অনুগ্রহরে প্রতিবন্ধক সৃষ্টি করতে। তবে সেই মহিমা কাহিকি রহিত হয়েছিল তহির কারণ এখানে দর্শাযাই। ঈশ্বর সহিত সম্পর্ক রক্ষা করা নেই এই লোক অতি উদ্ধত ও দোষদর্শী লে ঈশ্বর প্রশ্ন করুলে, সে ঈশ্বর যোজনা নেই তাহলে বিচার করা বসুলে। আজ অনেক লোক সেইপরি করতে, সে দুষ্টতার পথে গমন করে ঈশ্বর দোষারোপ করতে। এই একা প্রকারের মনোভাব বাবিলোন নির্বাসিত পরে প্রকাশ পাই, যা কি প্রকাশ করে যে নির্বাসিত হবার বিষয় সে সুস্থ করে পারিনথিলা। মলাখি তিনি পর্বর 13 পদ আউ 14 পদে এইপরি লেখা আছে, সদাপ্রভু কহন্তি আম্ভ বিরুদ্ধে তোমার বাক্য সবু শক্ত হইছি, তথাপি তুমি মানে কহুছ আমি মানে কাহিরে তুম বিরুদ্ধে কথা কহিছ, তুমি মানে কহিছ পরমেশ্বরঙ্কর সেবা করিবার ব্যর্থ, আউ আমি মানে যে তাহাঙ্কর রক্ষণীয় রক্ষা করিয়াছু, সেনাধিপতি সদাপ্রভুঙ্কর ছামুরে খেদযুক্ত হয়ে গমনাগমন করিয়াছু, এথিরে আমমানকর কি লাভ? ঈশ্বর সেমানকু আশীর্বাদ ন করিবারু সেমানে ঈশ্বরঙ্কর সমালোচনা করিতিলে। তথাপি দেখন্তু সেমানে নিজকু কেতে ধার্মিক বলে বিচার করিতিলে, সেমানে মন্দিরকু যাই বলিদান প্রভৃতি উৎসর্গ কলে, মাত্র ঈশ্বরঙ্কু প্রশ্ন করিবা নিমন্তে এই সমস্ত থিলা এক বাহ্য ধর্মকর্ম সাধন। ইয়াই হচ্ছে এক স্বাভাবিক মনুষ্যর মনোভাব, তার হৃদয় ঈশ্বরঙ্কর দূরে ଓ ତା'ର ପଥ ହେଉଛି ଦୁଷ୍ଟତାର ପଥ। ମାତ୍ର ତଥାପି ସେ ନିଜର ବାହ୍ୟ ଧର୍ମକର୍ମ ନେଇ ଗର୍ବ କରେ ଓ ଈଶ୍ୱରଙ୍କୁ ପ୍ରଶ୍ନ କରେ, ଈଶ୍ୱରଙ୍କୁ ଦୋଷାରୋପ କରେ, ସତେ ଯେପରି ସେ ଧାର୍ମିକ ଓ ଈଶ୍ୱର ଅଧାର୍ମିକ। ପ୍ରଭୁ ଯୀଶୁ ଲାଓଦିକିଆ ମଣ୍ଡଳୀକୁ ଏହିପରି କହନ୍ତି, ଆମ୍ଭେ ତୁମର କର୍ମ ଜାଣୁ, ତୁମେ ଶୀତଳ ନୁହଁ କି ଉଷ୍ମ ହିଁ ନୁହଁ। ତୁମେ ଶୀତଳ କି ଉଷ୍ମ ହେଲେ ଭଲ ହୁଅନ୍ତା, ଏଣୁ ତୁମ୍ଭେ ଶୀତଳ କି ଉଷ୍ମ ନ ହୋଇ ଈଶଦୁଷ୍ଣ ହେବାରୁ ଆମ୍ଭେ ତୁମକୁ ଆପଣା ମୁଖରୁ ଉଦ୍ଗାର କରିବାକୁ ଯାଉଅଛୁ। ଆସନ୍ତୁ ଇସ୍ରାଏଲର ଦୁଷ୍ଟତାର ପଥଗୁଡ଼ିକ କିପରି ପ୍ରକାଶିତ ହେବାକୁ ଯାଉଅଛି ତାହା ଲକ୍ଷ୍ୟ କରିବା। 58 ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ମୁକ୍ତ କଣ୍ଠରେ ଘୋଷଣା କର, ସ୍ୱର ଉଣା କର ନାହିଁ, ତୁରୀ ପରି ଆପଣା ରବ ଉଠାଅ, ଆଉ ଲୋକମାନଙ୍କୁ ସେମାନଙ୍କ ଅଧର୍ମ ଓ ଜାକୁବ ବଂଶକୁ ସେମାନଙ୍କ ପାପ ସବୁ ଜଣାଅ। ଈଶ୍ୱର ଏଠାରେ ଇସ୍ରାଏଲର ଦୁଷ୍ଟତାର ବିଷୟକୁ ବା ପାପକୁ ପ୍ରକାଶ କରିଦେବା ନିମନ୍ତେ ଆପଣାର ଦାସକୁ ପଠାନ୍ତି। ସେମାନେ ଯେ ପାପର ରୋଗରେ ଆକ୍ରାନ୍ତ ତାହା ସେ ତାହାଙ୍କର ଭବିଷ୍ୟତ ବକ୍ତାଙ୍କ ମୁଖ ଦେଇ ଜଣାଇ ଦିଅନ୍ତି, ଯାହାକି ଅନନ୍ତ ମୃତ୍ୟୁରେ ଓ ସର୍ବଶକ୍ତିମାନ ଈଶ୍ୱରଙ୍କଠାରୁ ଅନନ୍ତ ବିଚ୍ଛେଦରେ ପରିଣତ ହେବାକୁ ଯାଉଅଛି। 58 ପର୍ବର 2 ପଦରେ ଲେଖା ଅଛି, ତଥାପି ସେମାନେ ପ୍ରତିଦିନ ଆମ୍ଭର ଅନ୍ୱେଷଣ କରନ୍ତି ଓ ଆମ୍ଭ ପଥ ବିଷୟ ଜାଣିବାକୁ ସନ୍ତୁଷ୍ଟ ହୁଅନ୍ତି। ଯେଉଁ ଗୋଷ୍ଠୀ ଲୋକେ ଧର୍ମକର୍ମ କରନ୍ତି ଓ ଆପଣାମାନଙ୍କ ପରମେଶ୍ୱରଙ୍କର ବିଧାନ ତ୍ୟାଗ କରି ନାହାନ୍ତି, ସେମାନଙ୍କ ପରି ସେମାନେ ଧର୍ମ ବିଧାନ ବିଷୟ ଆମ୍ଭକୁ ପଚାରନ୍ତି ଓ ପରମେଶ୍ୱରଙ୍କର ନିକଟକୁ ଆସିବାକୁ ସନ୍ତୁଷ୍ଟ ହୁଅନ୍ତି। ଏହି ଲୋକମାନେ ନିୟମିତ ମନ୍ଦିର ଉପାସନାରେ ଯୋଗ ଦେଉଥିଲେ, ସେମାନେ ସମସ୍ତ ପ୍ରକାର ବିଧିବିଧାନ ପାଳନ କରୁଥିଲେ, ସେମାନେ ଉପାସନାର ପଦ୍ଧତିକୁ ଅନୁସରଣ କରିବାରେ ଅତି ତତ୍ପର ଥିଲେ। ଏହିପରି ସେମାନେ ବାହ୍ୟିକ ରୀତିନୀତି ତଥା ନୀତିନିୟମ ପ୍ରତି ଦୃଷ୍ଟି ଦେଉଥିଲେ, ମାତ୍ର ତଥାପି ସେମାନଙ୍କର ଜୀବନ ଅନ୍ୟର ଜୀବନକୁ ପ୍ରଭାବିତ କରିପାରୁନଥିଲା କି ସେମାନଙ୍କର ଜୀବନରେ ବାସ୍ତବ ପରିବର୍ତ୍ତନ ଦେଖାଯାଉନଥିଲା। ସେଦିନ ଯେପରି ଘଟୁଥିଲା ଆଜି ମଧ୍ୟ ସେହିପରି ଘଟୁଅଛି। 3 ପଦରେ ଲେଖା ଅଛି, ସେମାନେ କହନ୍ତି, ଆମେମାନେ କାହିଁକି ଉପବାସ କରିଅଛୁ ଓ ତୁମେ ଦୃଷ୍ଟି କରୁନାହଁ, ଆମେମାନେ କାହିଁକି ଆପଣା ଆପଣା ପ୍ରାଣକୁ କ୍ଲେଶ ଦେଇଅଛୁ ଓ ତୁମେ ମନୋଯୋଗ କରୁନାହଁ। ଦେଖ, ତୁମେମାନେ ଉପବାସ ଦିନ ଆପଣା ସୁଖ ଚେଷ୍ଟା କରୁଅଛ ଓ ବଳପୂର୍ବକ ସବୁ ପରିଶ୍ରମ ନେଉଅଛ। ଏହି ଲୋକମାନେ ଅଭିଯୋଗ କରୁଅଛନ୍ତି, ସେମାନେ ଉପବାସ କରିବା ନେଇ ଓ ଆପଣା ପ୍ରାଣକୁ କ୍ଲେଶ ଦେବା ନେଇ ଈଶ୍ୱରଙ୍କୁ ପ୍ରଶ୍ନ କରୁଅଛନ୍ତି। ଯଦି ଏହିସବୁ କରିବା ସତ୍ତ୍ୱେ ଈଶ୍ୱର ସେମାନଙ୍କ ବିଷୟରେ ମନୋଯୋଗ ନ କରନ୍ତି, ତାହେଲେ ତହିଁରେ ଲାଭ କ'ଣ? ସେମାନେ ଏହିସବୁ କରୁଥିଲେ ସତ୍ୟ, ମାତ୍ର ସେମାନଙ୍କର ହୃଦୟ ଈଶ୍ୱରଙ୍କଠାରୁ ଦୂରରେ ଥିଲା। ସେମାନେ ସେମାନଙ୍କର ଧର୍ମରେ ଉପବାସକୁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦେଇଥିଲେ, ମାତ୍ର ତଥାପି ଈଶ୍ୱର ସେମାନଙ୍କୁ କେବେ ହେଲେ ଉପବାସ କରିବା ନିମନ୍ତେ କହିନଥିଲେ। ସେ ସେମାନଙ୍କୁ ଉତ୍ସବ ପାଳନ ବା ପର୍ବ ପାଳନ କରିବାକୁ କହିଥିଲେ। ଏହା ସତ୍ୟ ଯେ ସେହି ମହାପ୍ରାୟଶ୍ଚିତ ଦିନରେ ସେମାନେ ସେମାନଙ୍କର ପ୍ରାଣକୁ କ୍ଲେଶ ଦେବାକୁ ଥିଲା ଓ ସେହି ପାପର ପ୍ରାୟଶ୍ଚିତ ସମୟରେ ସେମାନଙ୍କୁ ଉପବାସ କରିବାକୁ ଥିଲା। ଉପବାସ ଆତ୍ମାର ବାହ୍ୟ ପରିପ୍ରକାଶ ଥିଲା, ମାତ୍ର ସେମାନେ ତାହାକୁ ସେମାନଙ୍କର ଧର୍ମର ଏକ ପଦ୍ଧତିରେ ପରିଣତ କରିଦେଲେ, ଯାହାକି ସେମାନଙ୍କର ଗର୍ବ ତଥା ଅହଙ୍କାରକୁ ଉଦ୍ରେକ କରାଇଲା। ସେମାନେ ଯେ ଉପବାସ କରୁଅଛନ୍ତି ଏଥିନିମନ୍ତେ ନିଜକୁ ଅତି ଗର୍ବ ଅନୁଭବ କରୁଥିଲେ। ଉପବାସ ଈଶ୍ୱର ଓ ମନୁଷ୍ୟର ଆତ୍ମା ମଧ୍ୟରେ ଏକ ବ୍ୟକ୍ତିଗତ ବିଷୟ ହେବାକୁ ଥିଲା, ମାତ୍ର ଲୋକମାନଙ୍କ ନିକଟରେ ତାହା ଦେଖାଇବାକୁ ନୁହେଁ। ପ୍ରଭୁ ଯୀଶୁ ଏଥିପାଇଁ ସେହି ଫାରୋସୀମାନଙ୍କର ଏହି ପ୍ରକାର କାର୍ଯ୍ୟକୁ ଦେଖି ସେମାନଙ୍କର ନିନ୍ଦା କରିଥିଲେ। ସେ ଯେତେବେଳେ ଏହି ଜଗତରେ ଥିଲେ ସେତେବେଳେ ଏହି ଉପବାସ କରିବା ନେଇ ଏହିପରି କହିଥିଲେ, ଉପବାସ କରିବା ସମୟରେ କପଟୀମାନଙ୍କ ପରି ବିଷର୍ଣ୍ଣ ବଦନ ହୁଅ ନାହିଁ, କାରଣ ସେମାନେ ଉପବାସ କରୁଅଛନ୍ତି ବୋଲି ଲୋକଙ୍କ ସାକ୍ଷାତରେ ଦେଖାଯିବା ନିମନ୍ତେ ଆପଣା ଆପଣା ମୁଖ ମଳିନ କରନ୍ତି। ମୁଁ ତୁମମାନଙ୍କୁ ସତ୍ୟ କହୁଅଛି, ସେମାନେ ଆପଣା ଆପଣା ପୁରସ୍କାର ପାଇଅଛନ୍ତି। ଏହାପରେ ପ୍ରଭୁ ଯୀଶୁ ତାଙ୍କର ନିଜ ଲୋକମାନଙ୍କୁ ଏହିପରି କହନ୍ତି, କିନ୍ତୁ ତୁମେ ଉପବାସ କରିବା ସମୟରେ ତୁମ ମସ୍ତକରେ ତୈଳ ଲଗାଅ ଓ ମୁଖ ପ୍ରକ୍ଷାଳନ କର, ଯେପରି ତୁମ୍ଭେ ଉପବାସ କରୁଅଛ ବୋଲି ଲୋକଙ୍କ ସାକ୍ଷାତରେ ଦେଖା ନ ଯାଏ, ବରଂ ଗୋପନରେ ଥିବା ତୁମ ପିତାଙ୍କ ସାକ୍ଷାତରେ ଦେଖାଯିବ, ଆଉ ତୁମର ପିତା ଯେ ଗୋପନରେ ଦେଖନ୍ତି ସେ ତୁମକୁ ଫଳ ଦେବେ। ବାସ୍ତବ ଧର୍ମ ହେଉଛି ଖ୍ରୀଷ୍ଟଙ୍କ ସହିତ ଏକ ବ୍ୟକ୍ତିଗତ ସହଭାଗିତା ତଥା ସମ୍ପର୍କର ଜୀବନ, ଓ ଏହା ଅତି ଗୁପ୍ତ ଓ ବ୍ୟକ୍ତିଗତ। ଆପଣ କ'ଣ ଆପଣଙ୍କର ସ୍ୱାମୀ ବା ସ୍ତ୍ରୀ ସହିତ ଥିବା ଘନିଷ୍ଠ ସମ୍ପର୍କକୁ ସମସ୍ତଙ୍କ ଆଗରେ କହିବୁଲିବେ? ନୁହେଁ। ଆପଣ ଏହାକୁ ଗୁପ୍ତ ରଖିବାକୁ ଚେଷ୍ଟା କରିବେ। ଠିକ୍ ସେହିପରି ଖ୍ରୀଷ୍ଟଙ୍କ ସହିତ ଖ୍ରୀଷ୍ଟ ବିଶ୍ୱାସୀର ଯେଉଁ ଗୁପ୍ତ ବା ଘନିଷ୍ଠ ସମ୍ପର୍କ ତାହା ଅନ୍ୟମାନଙ୍କ ନିକଟରେ କହି ବୁଲିବା ଠିକ୍ ନୁହେଁ। ଏହା ଏକ ବହୁମୂଲ୍ୟ ଗୁପ୍ତ ସମ୍ପର୍କ ଯାହାକି ଆପଣଙ୍କ ଦୁଇ ଜଣଙ୍କ ମଧ୍ୟରେ ରହିଅଛି। ଆପଣ ତାହାଙ୍କର ନିମନ୍ତେ ସାକ୍ଷୀ ହୋଇପାରନ୍ତି, ମାତ୍ର ଆପଣ ଓ ତାହାଙ୍କ ମଧ୍ୟରେ ଯେଉଁ ଗୁପ୍ତ ସମ୍ପର୍କ ରହିଅଛି ବା ବ୍ୟକ୍ତିଗତ ସହଭାଗିତାର ସମୟ ରହିଅଛି, ତାହା ଆପଣ କହି ବୁଲିବା ଠିକ୍ ହେବ ନାହିଁ। ପ୍ରିୟ ବନ୍ଧୁ, ଆପଣ କ'ଣ ଆପଣଙ୍କର ଧର୍ମ ବା ବାହିକ ଧର୍ମକର୍ମ ନେଇ ଗର୍ବ କରୁଅଛନ୍ତି? ତାହେଲେ କିଛି ନାହିଁ। ଈଶ୍ୱର ଆପଣଙ୍କର ହୃଦୟକୁ ଦେଖନ୍ତି। ଆପଣଙ୍କର ହୃଦୟ ଯଦି ତାହାଙ୍କ ନିକଟରେ ସରଳ ଓ ପବିତ୍ର ଅଛି, ତାହେଲେ ତାହା ହେବ ସବୁଠାରୁ ସୁଗ୍ରାହ୍ୟର ବିଷୟ। ଆଉ ବାସ୍ତବରେ ଆମମାନଙ୍କର ବାହିକ ଧର୍ମକର୍ମ ପାଳନ ଅପେକ୍ଷା ଆମମାନଙ୍କର ବାସ୍ତବତା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ। ଆସନ୍ତୁ ବର୍ତ୍ତମାନ ଆମେ ସେହି ସମସ୍ତ ଧାର୍ମିକ କାର୍ଯ୍ୟକଳାପକୁ ଅଗ୍ରାହ୍ୟ କରିବା ନେଇ ଈଶ୍ୱରଙ୍କଠାରୁ ତହିଁର ପ୍ରତ୍ୟୁତ୍ତର କ'ଣ ମିଳେ ତାହା ଲକ୍ଷ୍ୟ କରିବାକୁ ଯିବା। ଏହି ଅଂଶରେ ଈଶ୍ୱର ସେମାନଙ୍କର ଲୋକଦେଖାଣିଆ ଧର୍ମକର୍ମକୁ ଅଗ୍ରାହ୍ୟ କରିବାର କାରଣ ଦର୍ଶାନ୍ତି। 58 ପର୍ବର 4 ପଦରେ ଲେଖା ଅଛି, ଦେଖ ତୁମେମାନେ ବିବାଦ ଓ କଳହ ନିମନ୍ତେ ଆଉ ଦୁଷ୍ଟତା ରୂପ ମୁଷ୍ଟି ଦ୍ୱାରା ଆଘାତ କରିବା ନିମନ୍ତେ ଉପବାସ କରୁଅଛ। ତୁମମାନଙ୍କର ରବ ଉର୍ଦ୍ଧ୍ୱରେ ଯେପରି ଶୁଣାଯିବ, ଏପରି ଉପବାସ ଆଜି ତୁମେମାନେ କରୁନାହଁ। ଈଶ୍ୱର ଏଠାରେ ବୁଝାଇ ଦିଅନ୍ତି ଯେ ସେ କାହିଁକି ସେମାନଙ୍କର ଉପବାସ ଗ୍ରହଣ କରିପାରିବେ ନାହିଁ। ସେମାନେ ଭାବୁଥିଲେ ଯେ ଏହି ଉପବାସ ଦ୍ୱାରା ସେମାନେ ଈଶ୍ୱରଙ୍କ ଦ୍ୱାରା ଗୃହୀତ ହୋଇପାରିବେ। 5 ପଦରେ ଲେଖା ଅଛି, ଏହି ପ୍ରକାର ଉପବାସ ମନୁଷ୍ୟ ଆପଣା ପ୍ରାଣକୁ କ୍ଲେଶ ଦେବା ନିମନ୍ତେ ଏହି ପ୍ରକାର ଦିନ ଆମେ କ'ଣ ମନୋନୀତ କରିଅଛୁ? ନଳବୃକ୍ଷ ପରି ମସ୍ତକ ନୁଆଁବାର, ପୁଣି ଚଟବସ୍ତ୍ର ଓ ଭସ୍ମ ଆପଣା ତଳେ ବିଛାଇବାର, ଏହାକୁ ତୁମ୍ଭେ ଉପବାସ ଓ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ କି ଗ୍ରାହ୍ୟ ଦିନ ବୋଲି କହିବ? ଈଶ୍ୱର ସେମାନଙ୍କୁ ଉପବାସ କରିବା ନିମନ୍ତେ କହିନଥିଲେ ଓ ସେମାନଙ୍କର ଉପାସନା ମଧ୍ୟ ପୂରାପୂରି ବାହିକ ଥିଲା ଓ ହୃଦୟର ଅବସ୍ଥାକୁ ପ୍ରକାଶ କରୁନଥିଲା। ବର୍ତ୍ତମାନର ସମସାମୟିକ ମଣ୍ଡଳୀର ଅବସ୍ଥା ଠିକ୍ ଏହିପରି। ତେବେ ମୁଁ କହୁନାହିଁ ସବୁ ମଣ୍ଡଳୀ ଏହିପରି, ମାତ୍ର ପ୍ରାୟ ଅଧିକାଂଶ ଖ୍ରୀଷ୍ଟୀୟ ମଣ୍ଡଳୀର ସ୍ଥିତି ଏହିପରି, କେବଳ ବାହିକତା ଭରି ରହିଛି ମାତ୍ର ଆନ୍ତରିକତା ନାହିଁ। 6 ପଦରେ ଲେଖା ଅଛି, ଦୁଷ୍ଟତା ରୂପ ବନ୍ଧନ ଫିଟାଇ ଦେବାର, ଜୁଆଳିର ବନ୍ଧନ ମୁକ୍ତ କରିବାର ଓ ଉପଦ୍ରବଗ୍ରସ୍ତ ଲୋକମାନଙ୍କୁ ମୁକ୍ତ କରି ଛାଡ଼ିଦେବାର, ପୁଣି ପ୍ରତ୍ୟେକ ଜୁଆଳି ଭଗ୍ନ କରିବାର। ଅନ୍ୟ ଅର୍ଥରେ କହିବାକୁ ଗଲେ ଈଶ୍ୱର ପ୍ରକାରାନ୍ତରେ କହିବାକୁ ଚାହାନ୍ତି, ଯଦି ତୁମେ ଉପବାସ କରିବାକୁ ଚାହଁ ତାହେଲେ କ'ଣ କରିବାକୁ ହେବ ତାହା ମୁଁ ତୁମ୍ଭମାନଙ୍କୁ କହି ରଖେ। ତୁମ୍ଭେ ଉପବାସ କରିବା ପରିବର୍ତ୍ତେ ପାପ କରିବାରୁ ନିବୃତ୍ତ ହୁଅ, ଅନ୍ୟର ସମାଲୋଚନା କର ନାହିଁ, ଯାହା ଦୁଷ୍ଟତାର ବିଷୟକୁ ପ୍ରକାଶ କରେ ତାହା କର ନାହିଁ ଓ ନିଜ ହୃଦୟରେ ଦୁଷ୍ଟତାକୁ ସ୍ଥାନ ଦିଅ ନାହିଁ। ତୁମର ଆଚାର ବ୍ୟବହାର ଦ୍ୱାରା ମୋଠାରେ ତୁମର ବିଶ୍ୱାସକୁ ପ୍ରମାଣିତ କର। ତୁମର କଥାବାର୍ତ୍ତାରେ ସାଧୁତା ରକ୍ଷା କର, ତୁମର କଥାରେ ସତ୍ୟତା ରକ୍ଷା କର। ତୁମକୁ ଅଖା ପିନ୍ଧି ଭସ୍ମରେ ବସିବାର ଦେଖିବା ପରିବର୍ତ୍ତେ ମୁଁ ତୁମର ଅନ୍ତରର ଶୁଚିତାକୁ ଦେଖିବାକୁ ଅଧିକ ପସନ୍ଦ କରେ। ପ୍ରିୟ ବନ୍ଧୁ, ଆଜି ମଧ୍ୟ ପ୍ରଭୁ ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀ ମଣ୍ଡଳୀମାନଙ୍କୁ ଏହି କଥା କହନ୍ତି, ତୁମେମାନେ ସେହି ଛଳନାପୂର୍ଣ୍ଣ ଆଚରଣ ପରିତ୍ୟାଗ କରି ବାସ୍ତବ ଖ୍ରୀଷ୍ଟୀୟ ଜୀବନ ଯାପନ କରିବା ନିମନ୍ତେ ଚେଷ୍ଟା କର। ତୁମେମାନେ ହୃଦୟର ସରଳତାରେ ଆଚରଣ କର ଓ ହୃଦୟର ଶୁଚୀକରଣ ପ୍ରତି ଦୃଷ୍ଟି ଦିଅ। ଯେପର୍ଯ୍ୟନ୍ତ ତୁମେମାନେ ଆନ୍ତରିକ ପୁରୁଷରେ ପରିବର୍ତ୍ତିତ ନ ହୁଅ, ସେ ପର୍ଯ୍ୟନ୍ତ ମୁଁ ତୁମମାନଙ୍କର ସେବା ଉପାସନା ଗ୍ରହଣ କରିପାରିବି ନାହିଁ। ତୁମମାନଙ୍କର ସମସ୍ତ ଧର୍ମକର୍ମ ବୃଥା। 7 ପଦରେ ଲେଖା ଅଛି, କ୍ଷୁଦିତ ଲୋକକୁ ତୁମର ଖାଦ୍ୟ ବଣ୍ଟନ କରିବାର ଓ ତାଡ଼ିତ ଦୁଃଖୀ ଲୋକକୁ ଆପଣା ଗୃହକୁ ଆଣିବାର, ତୁମ୍ଭେ ଉଲଙ୍ଗକୁ ଦେଖିଲେ ତାହାକୁ ବସ୍ତ୍ର ପିନ୍ଧାଇବାର ଓ ତୁମର ନିଜ ବଂଶୀୟ ଲୋକଠାରୁ ଆପଣାକୁ ନ ଲୁଚାଇବାର, ଏହି ପ୍ରକାର ଉପବାସ ଆମ୍ଭେ କି ମନୋନୀତ କରିନାହୁଁ? ସେମାନେ ଦରିଦ୍ର ତଥା ଅଭାବଗ୍ରସ୍ତ ଲୋକମାନଙ୍କୁ ଉପେକ୍ଷା କରୁଥିଲେ ଓ ସେମାନଙ୍କୁ ସାହାଯ୍ୟ କରୁନଥିଲେ। କିନ୍ତୁ ପ୍ରିୟ ବନ୍ଧୁ, ଆପଣ ଯେତେବେଳେ ଈଶ୍ୱରଙ୍କୁ ଆପଣଙ୍କର ହୃଦୟ ଦିଅନ୍ତି, ସେତେବେଳେ ଆପଣ ଅନ୍ୟମାନଙ୍କ ପ୍ରତି ମଧ୍ୟ ଦୟା ପରବଶ ହୁଅନ୍ତି। ଆପଣ ସେମାନଙ୍କୁ ସାହାଯ୍ୟ କରିବାକୁ ଚାହିଁବେ, ଆପଣ ସେମାନଙ୍କୁ ଘୃଣା କରିବେ ନାହିଁ। ଈଶ୍ୱର ତାହାଙ୍କର ଲୋକମାନଙ୍କୁ କହନ୍ତି ଯେ ସେମାନଙ୍କର ଉପାସନା ଚାହାନ୍ତି ନାହିଁ, କାରଣ ସେମାନଙ୍କର ପୂଜା ଉପାସନା କେବଳ ଧାରାବାହିକ, ସେମାନେ କେବଳ ବାହିକ ଭାବେ ତାହାଙ୍କର ଉପାସନା କରନ୍ତି। ତେଣୁ ସେମାନଙ୍କୁ କହନ୍ତି, ତୁମେମାନେ ଶୁଚି ହୁଅ ଓ ତୁମମାନଙ୍କର ଜୀବନରେ ବାସ୍ତବତାକୁ ପ୍ରମାଣିତ କରାଅ। ଈଶ୍ୱର ଚାହାନ୍ତି ଆମମାନେ ଯେପରି ନିଜର ପାପ ସବୁ ସ୍ୱୀକାର କରି ଖ୍ରୀଷ୍ଟଙ୍କୁ ଆମମାନଙ୍କ ହୃଦୟରେ ସ୍ଥାନ ଦେଇ ତାହାଙ୍କୁ ଆମମାନଙ୍କ ଜୀବନ ମଧ୍ୟ ଦେଇ ପ୍ରକାଶ କରୁ, ଏକ ଖ୍ରୀଷ୍ଟୀୟ ଜୀବନଯାପନ କରୁ, ଖ୍ରୀଷ୍ଟଙ୍କ ସହିତ ବାସ୍ତବ ସହଭାଗିତା ସ୍ଥାପନ କରୁ। ଆଠପଦରେ ଲେଖା ଅଛି, ଏହା କଲେ ଅରୁଣ ତୁଲ୍ୟ ତୁମର ଦୀପ୍ତି ପ୍ରକାଶ ପାଇବ ଓ ତୁମର ଆରୋଗ୍ୟ ଶୀଘ୍ର ଅଙ୍କୁରିତ ହେବ, ପୁଣି ତୁମର ଧର୍ମ ତୁମର ଅଗ୍ରବର୍ତ୍ତୀ ହେବ, ସଦାପ୍ରଭୁଙ୍କର ପ୍ରତାପ ତୁମର ପଶ୍ଚାଦବର୍ତ୍ତୀ ହେବ। ଈଶ୍ୱର ଚାହାନ୍ତି ତାଙ୍କର ଲୋକମାନେ ତାହାଙ୍କ ଆଡ଼କୁ ବାସ୍ତବ ଭାବରେ ଫେରନ୍ତୁ, ସେମାନେ ଏକ ଛଳନାପୂର୍ଣ୍ଣ ଜୀବନଯାପନ ନ କରି ତାହାଙ୍କର ମହତ ଅଭିମତକୁ ସଫଳ କରନ୍ତୁ। ଈଶ୍ୱର ଏଠାରେ କହନ୍ତି, ତୁମମାନଙ୍କର ଜୀବନ ହେତୁ ମୁଁ ନିଜକୁ ପ୍ରକାଶ କରିପାରୁ ନାହିଁ, ତୁମେମାନେ ମୋର ଆଶୀର୍ବାଦ ଓ ମହିମା ପ୍ରକାଶନରେ ପ୍ରତିବନ୍ଧକ ସ୍ୱରୂପ ହେଉଅଛ, ତୁମେମାନେ ତୁମମାନଙ୍କର ଦୁଷ୍ଟତାର ମାର୍ଗରୁ ଫେରି ମୋହର ନିକଟବର୍ତ୍ତୀ ହୁଅ, ତାହେଲେ ତୁମେମାନେ ମୋର ଆଶୀର୍ବାଦ ଓ ମହିମାର ଅଂଶୀ ହୋଇପାରିବ। ବାସ୍ତବରେ ଖ୍ରୀଷ୍ଟଙ୍କର ଆଲୋକ ଆମମାନଙ୍କ ଜୀବନ ମଧ୍ୟ ଦେଇ ପ୍ରକାଶିତ ହେବା ଉଚିତ, ତାହାଙ୍କର ସ୍ୱଭାବ ଆମମାନଙ୍କ ଜୀବନ ମଧ୍ୟ ଦେଇ ପ୍ରତିଫଳିତ ହେବା ଉଚିତ, ତାହେଲେ ଈଶ୍ୱରଙ୍କ ଅଭିମତ ଆମମାନଙ୍କ ଜୀବନରେ ସଫଳ ହୋଇପାରିବ। ନ ପଦରେ ଲେଖା ଅଛି, ସେତେବେଳେ ତୁମ୍ଭେ ଡାକିବ ଓ ସଦାପ୍ରଭୁ ଉତ୍ତର ଦେବେ, ତୁମ୍ଭେ ଆର୍ତ୍ତସ୍ୱର କରିବ ଆଉ ସେ କହିବେ, ଆମେ ଉପସ୍ଥିତ ଅଛୁ, ଯେବେ ତୁମ୍ଭେ ଆପଣା ମଧ୍ୟରୁ ଜୁଆଳି ଅଙ୍ଗୁଳି ତର୍ଜନ ଓ ଅଧର୍ମ ବାକ୍ୟ ଦୂର କର, ପୁଣି ଯେବେ କ୍ଷୁଦିତର ପ୍ରତି ତୁମ୍ଭର ପ୍ରାଣ ଆକର୍ଷିତ ହୁଏ ଓ ତୁମ୍ଭେ ଦୁଃଖିତର ପ୍ରାଣକୁ ତୃପ୍ତ କର, ତେବେ ଅନ୍ଧକାରରେ ତୁମ୍ଭର ଦୀପ୍ତି ଉଦିତ ହେବ ଓ ତୁମ୍ଭର ଅନ୍ଧକାର ମଧ୍ୟାହ୍ନର ସମାନ ହେବ। ଈଶ୍ୱର ସେମାନଙ୍କର ପ୍ରାର୍ଥନା ଶୁଣିବାକୁ ଚାହିଁଲେ ଓ ସେମାନଙ୍କୁ ଆଶୀର୍ବାଦ କରିବାକୁ ଚାହିଁଲେ, ମାତ୍ର ସେମାନଙ୍କର ହୃଦୟ ଏହି ସମସ୍ତ ଗ୍ରହଣ କରିବା ନିମନ୍ତେ ଉନ୍ମୁକ୍ତ ନଥିଲା। ଆମେ କହୁ ଆମର ପ୍ରାର୍ଥନା ଶୁଣାଯାଉନାହିଁ କି ଆମେମାନେ ଆମମାନଙ୍କର ପ୍ରାର୍ଥନାର ଉତ୍ତର ପାଉନାହୁଁ, କିନ୍ତୁ କାହିଁକି? କ'ଣ ଈଶ୍ୱର ପ୍ରାର୍ଥନାର ଉତ୍ତର ଦେବାକୁ ଚାହାନ୍ତି ନାହିଁ? ନୁହେଁ, ସମସ୍ୟାଟି ହେଉଛି ଯେ ଆମମାନଙ୍କର ହୃଦୟ ସେହି ସମସ୍ତ ଆଶୀର୍ବାଦର ବିଷୟକୁ ଗ୍ରହଣ କରିବା ନିମନ୍ତେ ଉନ୍ମୁକ୍ତ ନୁହେଁ। ଈଶ୍ୱର କହନ୍ତି, ଯେଉଁ ମୁହୂର୍ତ୍ତରେ ତୁମ୍ଭେ ମୋ ପ୍ରତି ଡାକ ପକାଅ ସେହି ମୁହୂର୍ତ୍ତରେ ମୁଁ ତୁମ୍ଭ ସହିତ ଅଛି। ଈଶ୍ୱର ସେମାନଙ୍କୁ ଏକ ନିର୍ଦ୍ଦିଷ୍ଟ ବିଷୟ ସାଧନ କରିବା ନିମନ୍ତେ କହନ୍ତି, ଆଉ ତାହା ହେଉଛି ସେମାନଙ୍କ ଧର୍ମକର୍ମରେ ବାସ୍ତବତା। ଈଶ୍ୱର ସେମାନଙ୍କୁ ଆଶୀର୍ବାଦ କରିବେ ବୋଲି ପ୍ରତିଜ୍ଞା କରନ୍ତି ଯଦି ସେମାନେ ସେମାନଙ୍କ ଧର୍ମରେ ବାସ୍ତବତା ପ୍ରଦର୍ଶିତ କରାନ୍ତି। ଏଗାର ପଦରେ ଲେଖା ଅଛି, ଆଉ ସଦାପ୍ରଭୁ ନିତ୍ୟ ତୁମ୍ଭକୁ ପଥ କଢ଼ାଇ ନେବେ ଓ ମରୁଭୂମିରେ ତୁମ୍ଭ ପ୍ରାଣକୁ ତୃପ୍ତ କରିବେ ଓ ତୁମ୍ଭ ଅସ୍ଥି ସକଳକୁ ବଳିଷ୍ଠ କରିବେ, ତହିଁରେ ତୁମ୍ଭେ ଜଳସିଞ୍ଚିତ ଉଦ୍ୟାନ ତୁଲ୍ୟ ଓ ଜଳାଭାବ ନ ଥିବା ନିର୍ଝର ତୁଲ୍ୟ ହେବ। ଆପଣ ଦେଖନ୍ତୁ ଈଶ୍ୱର ସେମାନଙ୍କୁ ଆଶୀର୍ବାଦ କରିବାକୁ ଚାହିଁଥିଲେ। 13-14 ପଦରେ ଲେଖା ଅଛି, ତୁମ୍ଭେ ଯେବେ ବିଶ୍ରାମବାର ଲଙ୍ଘନରୁ ଆମ୍ଭ ପବିତ୍ର ଦିନରେ ନିଜ ଅଭିଳାଷ ଚେଷ୍ଟାରୁ ଆପଣା ପାଦ ଫେରାଅ, ପୁଣି ବିଶ୍ରାମବାରକୁ ସୁଖଦାୟକ ଓ ସଦାପ୍ରଭୁଙ୍କ ପବିତ୍ର ଦିନକୁ ଆଦରଣୀୟ ବୋଲି କୁହ, ଆଉ ନିଜ କାର୍ଯ୍ୟ ନ କରି ଅବା ନିଜ ଅଭିଳାଷର ଚେଷ୍ଟା ନ କରି ଅଥବା ନିଜ କଥା ନ କହି ତାହାକୁ ଆଦର କରିବ, ତେବେ ତୁମେ ସଦାପ୍ରଭୁଙ୍କଠାରେ ଆନନ୍ଦ କରିବ, ପୁଣି ଆମ୍ଭେ ତୁମକୁ ପୃଥିବୀର ଉଚ୍ଚସ୍ଥଳୀ ମାନରେ ଆରୋହଣ କରାଇବା, ଆଉ ତୁମ୍ଭ ପିତା ଯାକୁବର ଅଧିକାର ତୁମ୍ଭକୁ ଭୋଗ କରାଇବା, କାରଣ ସଦାପ୍ରଭୁଙ୍କର ମୁଖ ଏହା କହିଅଛି। ଈଶ୍ୱର ଇସ୍ରାଏଲ ଜାତିକୁ ବିଶ୍ରାମବାର ପ୍ରଦାନ କଲେ। ଏହା ଈଶ୍ୱର ଓ ଇସ୍ରାଏଲ ସନ୍ତାନଙ୍କ ମଧ୍ୟରେ ଏକ ଅନନ୍ତକାଳୀନ ଚିହ୍ନ ଥିଲା, ଯାହାକି ଯାତ୍ରା ପୁସ୍ତକ 31 12-18 ମଧ୍ୟରେ ଆପଣ ଲକ୍ଷ୍ୟ କରିବାକୁ ପାରିବେ। ବର୍ତ୍ତମାନ ଈଶ୍ୱର ଏହି ନିର୍ଦ୍ଦିଷ୍ଟ ବିଷୟ ପ୍ରତି ଫେରିଆସୁଅଛନ୍ତି, ଯାହାକି ସେମାନଙ୍କୁ ସାଧନ କରିବା ନିମନ୍ତେ ଆଦେଶ କରିଥିଲେ, କିନ୍ତୁ ଆଜି ଆମମାନଙ୍କ ନିମନ୍ତେ ଏହାର ଅର୍ଥ ଟିକେ ଭିନ୍ନ। ଏବ୍ରି 4 ପ୍ରଥମ ପଦରେ ଲେଖା ଅଛି, ଅତଏବ ଆସ ଆମେମାନେ ଭୟ କରୁ, କାଳେ ତାହାଙ୍କ ବିଶ୍ରାମରେ ପ୍ରବେଶ କରିବାର ପ୍ରତିଜ୍ଞା ଥିବା ସ୍ଥଳେ ସୁଦ୍ଧା ତୁମମାନଙ୍କ ମଧ୍ୟରୁ କେହି ସେଥିରୁ ବଞ୍ଚିତ ହେଲାପରି ଦେଖାଯାଏ। ଏହାହିଁ ହେଉଛି ଉଦ୍ଧାରର ବିଶ୍ରାମ। ଏବ୍ରି ଚାରି ପର୍ବର ଦଶ ପଦରେ ଲେଖା ଅଛି, ଯେଣୁ ଯେ ତାହାଙ୍କ ବିଶ୍ରାମରେ ପ୍ରବେଶ କରିଅଛି, ଈଶ୍ୱର ଆପଣା କାର୍ଯ୍ୟରୁ ଯେପରି ବିଶ୍ରାମ କଲେ, ସେପରି ସେ ମଧ୍ୟ ଆପଣା କାର୍ଯ୍ୟରୁ ବିଶ୍ରାମ ପ୍ରାପ୍ତ ହୋଇଅଛି। ପ୍ରିୟ ବନ୍ଧୁ, ଆପଣ କ'ଣ ସେହି ଉଦ୍ଧାରର ବିଶ୍ରାମରେ ପ୍ରବେଶ କରିଅଛନ୍ତି କି? ଆପଣ କ'ଣ ଏପରି ଏକ ସ୍ଥାନକୁ ଆସିପାରିଅଛନ୍ତି ଯେଉଁଠାରେ ଆପଣ ସମ୍ପୂର୍ଣ୍ଣ ଭାବେ ଖ୍ରୀଷ୍ଟଙ୍କଠାରେ ନିର୍ଭର ରଖିଅଛନ୍ତି, ଯାହାକି ସେ ଆପଣଙ୍କର ପରିତ୍ରାଣ ନିମନ୍ତେ ସମସ୍ତ ଆବଶ୍ୟକ ବିଷୟମାନ ସାଧନ କରିଅଛନ୍ତି, ଓ ଆପଣ ତାହାଙ୍କର ସେହି ସମାପ୍ତ କାର୍ଯ୍ୟ ଉପରେ ନିର୍ଭର କରି ବିଶ୍ରାମ ନେଇଅଛନ୍ତି? ପ୍ରିୟ ବନ୍ଧୁ, ଈଶ୍ୱର ଚାହାନ୍ତି ଆମେ ଯେପରି ସମ୍ପୂର୍ଣ୍ଣ ଭାବେ ଖ୍ରୀଷ୍ଟଙ୍କ ଉପରେ ନିର୍ଭର କରୁ। ତାହାଙ୍କ ବିଶ୍ରାମରେ ପ୍ରବେଶ କରିବା କେବଳ ଆମମାନଙ୍କ ପ୍ରତି ଆଶୀର୍ବାଦର ବିଷୟ ନୁହେଁ, ମାତ୍ର ଏହା ଆମମାନଙ୍କ ନିମନ୍ତେ ଏକ ସେବା କାର୍ଯ୍ୟ ପାଇଁ ବାଟ ଖୋଲିଦେବ। ଯେଉଁ ବିଷୟ ପ୍ରେରିତ ପାଉଲଙ୍କୁ ପ୍ରଭୁଙ୍କର ସେବା କାର୍ଯ୍ୟ ନିମନ୍ତେ ଟାଣି ଆଣିଥିଲା, ତାହା ଥିଲା ଉଦ୍ଧାରର ବିଶ୍ରାମରେ ପ୍ରବେଶ। ଏଠାରେ ଆମେ ଦିଗ୍ବଳୟ ପ୍ରସାରିତ ହେବାର ଲକ୍ଷ୍ୟ କରୁଅଛୁ, ଏକ ଉଜ୍ଜଳ ଭବିଷ୍ୟତ ଆମମାନଙ୍କ ସମ୍ମୁଖରେ ସ୍ୱଷ୍ଟ ପ୍ରକାଶିତ ହେବାର ଲକ୍ଷ୍ୟ କରୁ। ସେମାନେ ଈଶ୍ୱରଙ୍କ ମହିମାରେ ପହଞ୍ଚିବା ନିମନ୍ତେ ବିଳମ୍ବ କରିପାରନ୍ତି, ମାତ୍ର ସେମାନେ କେବେ ହେଲେ ଈଶ୍ୱରଙ୍କର ସେହି ଆଗାମୀ ମହିମାର ପ୍ରକାଶିତ ହେବା ଯୋଜନାକୁ ବିଫଳ କରିପାରିବେ ନାହିଁ। ଈଶ୍ୱର ତାଙ୍କର ଅଭିମତ ସାଧନ କରିବାକୁ ଯାଉଅଛନ୍ତି। ସେ ତାଙ୍କର ପ୍ରତିଜ୍ଞା ଅନୁଯାୟୀ ଇସ୍ରାଏଲ୍ ନିକଟରେ ଆପଣାର ମହିମା ପ୍ରକାଶ କରିବାକୁ ଯାଉଅଛନ୍ତି ଓ ସେମାନଙ୍କୁ ସୁରକ୍ଷା କରିବାକୁ ଯାଉଅଛନ୍ତି। ପ୍ରିୟ ବନ୍ଧୁ, ଆଜି ଯଦି ଆମେ ସେହି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ଉଦ୍ଧାରର ବିଶ୍ରାମରେ ପ୍ରବେଶ କରିଅଛୁ, ତାହେଲେ ଆମମାନେ ବାସ୍ତବରେ ବିଶ୍ରାମ ପ୍ରାପ୍ତ ହୋଇଅଛୁ ଓ ଈଶ୍ୱରଙ୍କ ଆଶୀର୍ବାଦ ତଥା ଅନୁଗ୍ରହର ଅଧିକାରୀ ହୋଇଅଛୁ। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।
ପ୍ରିୟ ଶ୍ରୋତା ବନ୍ଧୁ, ଆମର କାର୍ଯ୍ୟକ୍ରମଟି ଶୁଣିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ। ପ୍ରକୃତ ମାନସିକ ଶାନ୍ତି ପାଇବା ନିମନ୍ତେ ଏହି ବେତାର କାର୍ଯ୍ୟକ୍ରମଟି ନିୟମିତ ଶୁଣନ୍ତୁ, ଓ ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବାର ଆଗ୍ରହ ଥିଲେ ଆମ ସହ ପତ୍ର ମାଧ୍ୟମରେ ଯୋଗାଯୋଗ କରନ୍ତୁ। ଆମର ଠିକଣାଟି ହେଲା ପଥ ପ୍ରଦର୍ଶିକା ବିଶ୍ୱବାଣୀ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001। ଠିକଣାଟି ଆଉଥରେ ଶୁଣନ୍ତୁ, ପଥ ପ୍ରଦର୍ଶିକା ବିଶ୍ୱବାଣୀ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001। ଆମର ଇମେଲ ଆଡ୍ରେସ୍ଟି ଲେଖି ରଖନ୍ତୁ, ଓଡ଼ିଆ। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ, ନମସ୍କାର।